ପତିତ ଜଣଙ୍କୁ ଉଦ୍ଧାର କରନ୍ତି ବୋଲି ସେ ପତିତ ପାବନ।
ରତ୍ନ ସିଂହାସନରୁ ଓହ୍ଲେଇ ଆସି ସେ ପୋଛି ଦିଅନ୍ତି ଭକ୍ତ ଆଖିର ଲୁହ।
ହେଲେ ସେ ପ୍ରଥମେ ଭକ୍ତର ପରୀକ୍ଷା ନିଅନ୍ତି। ମାୟା ଦୁଃଖରେ ଧନ୍ଦି ହୋଇ ଭକ୍ତ ଜଣେ ଗାଇ ଉଠେ,
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛ ପତାକା, ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ, ବିପତ୍ତି କରୁଛି ଡକା ମହାପ୍ରଭୁ ହେ, ନାଶ ଗଲେ ତୁମ୍ଭେ ଥାଉ କି କରିବ କରୁଣା ଭଣ୍ଡାର ଫେଇ, ଦୁଃଖୀ ଗଲେ ନାଶ ଅର୍ଜିବ କି ଯଶ, ପଛେ ଚଉ ବର୍ଗ ଦେଇ ମହାପ୍ରଭୁ ହେ, ଘୋର ନବ ଘନ ଥାଉ ଯେ ବେଦିନ ଚାତକ ଜୀବନ ହରାଇବ, ସମୁଦ୍ରେ ବରସି ଘୋର ଜଳ ରାଶି ଚାତକ ବନ୍ଧୁ କି ବୋଲାଇବ, ସାମନ୍ତ ଯେ ଚତୁରୁ ବର୍ଗ ଅଧିକାରୀ ଲକ୍ଷ୍ମୀ ପରିଚାରୀ ଥିବେ ହୋଇ, ଏ ମନ୍ତ ସାମନ୍ତ ଆଶ୍ରା କରି ଭୃତ୍ୟ ଭିକ୍ଷା ମାଗୁଥିବ ଦୁଃଖ ପାଇ, ଏଥୁ ଅଧିକ କି ଅଛି ଲୋକସା ଆଉ କି ରହିଲା ପ୍ରଭୁ ଆଣି, ଝମକିଲା ସିଂହ ପ୍ରାୟେ ଝମକିବା ବିଅର୍ଥ ଧରିବା ଚକ୍ର ପାଣି, ଦିନ ବନ୍ଧୁ ବୋଲି ନାମ ଯେ ବହିଛ ଏହା ନ ଚେତ କି ଭାବଗ୍ରାହୀ, ଏ ନାମ ଏବେ ଏଣିକି ନ ବହିବ ଚକ୍ର ପରୁ ନେତ ଥୁଅ ନେଇ, ତେବେ ତୁମ୍ଭଙ୍କୁ କେ କାହିଁକି କହିବ କର୍ମ ଆଦରି ସହିବ ଦୁଃଖ, ନିରାଶ ଜଳଧି ତୁମ୍ଭ ନାମ ସିଦ୍ଧି ଜଗତରେ ବାଜି ଯାଉ ଡାକ, ଆଉ ଭୁବନରେ ଠାକୁର ଖୋଜିବା ତୁମ୍ଭ ପରି ଥିଲେ କେହି ଜଣେ, ଦୁଃଖୀ ଲୋକଙ୍କର ଦୁଃଖ ପାଖ ରୁଥିବେ କୃପା ବି ଲୋକନେ ନେତ୍ର କୋଣେ।